ଗଳ୍ପ ବାଲି ଗାଳ୍ପିକ ରାଜକିଶୋର ପଟ୍ଟନାୟକ ଗଳ୍ପ ନୁହେଁ କଳ୍ପନାରୁ କାଢ଼ି ମନରୁ ଗଢ଼ି ଅଜାବୁଢ଼ା ତାହାର ପିଲାନାତିମାନଙ୍କ ଆଗରେ ଯାହା ବାଢ଼ି ଦିଏ ସେ ହେଉଛି ଗଳ୍ପ। କିନ୍ତୁ ନୀତିନା ଜୀବନରେ ଯାହା ଘଟେ ସଂସାରର ବଡ଼ଦାଣ୍ଡରେ ଯେଉଁ ମଢ଼ ବୁହା ହୁଏ ଦାଣ୍ଡର ଧୂଳିରେ ଯେଉଁ ଭିକାରୀ ଗଡ଼ିଗଡ଼ି ମରେ ତାହାର ଦୁଃଖମୟ ଜୀବନର କରୁଣ ଚିତ୍ର ଗଳ୍ପ ନୁହେଁ। ଯେଉଁ ଦୁଃଖରେ ସରସତା ନଥାଏ ଯେଉଁ କରୁଣ କାହାଣୀରେ ମନ ହସେ ନାହିଁ ସେହି ପ୍ରକାର ଅଶାନ୍ତି ଭରା ଜଞ୍ଜାଳ ଆସି ବହୁତ ବେଶି ଗରିବର ଜୀବନରେ ପହଞ୍ଚେ। ପାନ ଦୋକାନୀ ସତୁରା ଓରଫ ଶତ୍ରୁଘ୍ନ ଜୀବନରେ ସେମିତି ହତାଶିଆ ଦୁଃଖ ଗୋଟିକ ପରେ ଗୋଟିଏ ଚାଲିଯାଉଥିଲା। ଦିନ ମଜୁରିଆ ଘରେ ଜନ୍ମ ହୋଇ ସେ ଆଉ ଭଦ୍ରଲୋକଙ୍କ ପରି ରାମ ଲକ୍ଷ୍ମଣ ଭରତ ପରି ନାଁ ପାଇଥିଲେ ବି ଡାକ ନାଁ ଥିଲା ସତୁରା। ଖାଲି ତାହାର ମା ତାକୁ ଯେତେବେଳେ ସାଇ ମାଇପଙ୍କ ଆଗରେ ମୁଣ୍ଡ ଉପରକୁ ଟେକି ଧରୁଥିଲା ନହେଲେ ସାଇର ବାବୁମାନେ ଯେତେବେଳେ ତାଠାରୁ କିଛି କାମ ମାଗଣାରେ କରେଇ ନେବା ପାଇଁ ଚାହୁଁଥିଲେ ସେତିକିବେଳେ ତାର ନାଁ ଥିଲା ଶତ୍ରୁଘ୍ନ। ସେଥିରେ କିଛି ଜାୟସ ନାହିଁ, ସେ ସେହି ସତୁରା ଡାକିଲେ ଜବାବ ଦିଏ। ସେହି ବେଖାତିରିଆ ସତୁରାକୁ ଟିକିଏ କଅଁଳେଇ ଡାକିଲେ ସେ ଏଡ଼ି ହୋଇଯାଏ। ସେ ବର୍ଷା ଦିନେ କାଠଯୋଡ଼ି ନଈରେ କାତ ମାରେ, କାଠ ଧରେ, ଆଉ ପାଣି ଶୁଖିଗଲେ ଦୋକାନ କରେ ବାଟୋଇଙ୍କ ଯିବା ଆସିବା ବାଟରେ। ଏଇ ଏତକ ଜୀବିକା ଛାଡ଼ିଲେ ସେ ତାହାର ଘରକୁ ଆସେ ଦୁଇଟା ଖାଇ ଟିକେ ବିଶ୍ରାମ ନେବା ପାଇଁ। ପୋଖରୀ ଘର ଆଉ ଖଣ୍ଡେ ଚାଳି, ସେଥିରେ ରୋଷେଇ ହୁଏ। ଏଇ ହେଉଛି ଗରିବ ଶତ୍ରୁଘ୍ନର ଅତି ମାମୁଲି ଜୀବନ। ସେଥିରେ ନୂଆ କଥା କିଛି ନଥାଏ। ସେ ନଈକୂଳରେ ଜହ୍ନ ରାତିରେ ବୁଲେ, ତାର ସାଙ୍ଗମାନଙ୍କୁ କହେ ପାଗ ବଢ଼ିଆ ହୋଇଛି। ଖରାଦିନେ ନଈ ବାଲି ଉପରେ ଖଣ୍ଡେ ଗାମୁଛା ପାରିଦେଇ ଶୋଇଯାଏ, କହେ ଆଚ୍ଛା ପବନ ଚାଲିଛି, ଗୋଟା ବି ଓଡ଼ସ କି ମଶା ନାହିଁ। ଠିକ୍ ସେହି ପାଖ ଦେଇ ବାବୁଘର ପିଲାଏ ବାବୁଙ୍କ ସାଙ୍ଗରେ ହାୱା ଖାଆନ୍ତି, ଜହ୍ନ ଆଲୁଅରେ ଖୁସି ହୋଇ ଗୀତ ବୋଲନ୍ତି, ଭାବରେ ଉଛୁଳି ପଡ଼ନ୍ତି। ସତୁରା ଭାବେ ତା ମନର ଭାବନା ଆଉ ବାବୁର ଭାବନା ଏକା, କିନ୍ତୁ ପଖାଳ ଶାଗ ଆଉ ଖେଚୁଡ଼ି କ୍ଷୀରିର ଯାହା ତଫାତ୍, ଠିକ୍ ସେହି ତଫାତ୍ ସେଇଠି ରହିଛି। ଆମର ଶତ୍ରୁଘ୍ନ ତାର ଜୀବନରେ ନୂଆ ଘଟଣା ଗଢ଼ିଥିଲା, ଜୀବନକୁ ସେଥିରେ ଭର୍ତ୍ତି କରି ନିଜର ଜୀବନର ମଜା ଖୋଜୁଥିଲା। ସେ ଗଞ୍ଜେଇଖିଆ ଶିଖିଛି, କାମର କ୍ଳାନ୍ତି ଦୂର କରିବା ପାଇଁ ସେ ସେତକ ଶିଖିଛି। ତାର ଦୋକାନରେ ସେଇଥିପାଇଁ ସାଙ୍ଗ ଆଉ ଦୋସ୍ତ କରି ଅଷ୍ଟପ୍ରହରିଆ ବୈଠକ ଚାଲେ। ତାହାର ବୁଦ୍ଧି ଆଗରୁ ଟିକେ ମୋଟାଳିଆ ଥିଲା, ସେତକ ଆହୁରି ଗୋଟାଳିଆ ଧରିଥିଲା। ସତୁରା ସଂସାରୀ ହେଲା, ତାହାର ବାହାଘରରେ ମେଳକ ସୁଝାସୁଝି ହୋଇନାହିଁ କି କନ୍ୟାର ରୂପରେଖ ଦୋଷଗୁଣ ଖୋଜା ହୋଇନାହିଁ କି ଅତିଥି ଅଭ୍ୟାଗତଙ୍କର ଗହଳି ହୋଇନଥିଲା। ସତୁରା ଭାବେ ତା ସାଇର ବାବୁଙ୍କର ବାହା ଆଉ ସତୁରାର ବୋହୂ ଆଣିବା ଭିତରେ ତଫାତ୍ କ'ଣ? ସେମାନେ ଧନୀ ଲୋକ, 550 ଖର୍ଚ୍ଚ କରିଛନ୍ତି, ଆଉ ସେ ଗରିବ ପଇସାଟାଏ ଖର୍ଚ୍ଚ କରିଛି, ଏତିକି ତ। କିନ୍ତୁ 2.5 ଫୁଟିଆ ବାମନ ଆଉ 5 ହତା ସଣ୍ଢା ଜୁଆନ ଭିତରେ ଯେଉଁ ତଫାତ୍, ସେଠି କ'ଣ ସେଇଆ ନୁହେଁ? ସତୁରାର ପୁଅ ହୋଇଛି, ସତୁରା ତାର 21 ଦିନ ପୂଜା କରିଥିଲା, ତାର ଗଞ୍ଜେଇ ଦୋସ୍ତମାନଙ୍କୁ ଡାକି ତ୍ରିନାଥମଳା ଭୋଗ ଦେଇଥିଲା, ଆଉ ସମସ୍ତଙ୍କୁ ତାର ସେଇ ବଖୁରିକ ଘର ଭିତରକୁ ଡାକି ଆଣି ଦେଖେଇଥିଲା ତାର ପୁଅଟିକୁ। ସେ ପୁଅ ରଜା ପୁଅ ପରି ହୋଇଛି, ତାହାର ସାମର୍ଥ୍ୟ ଭିତରେ ସେ ତାହାକୁ ଦୁଧଠାରୁ ଆରମ୍ଭ କରି ପାଳୁଅ ପର୍ଯ୍ୟନ୍ତ ସବୁ ଆଣି ତାର ହିଫାଜତ କରୁଥିଲା। ଗରିବ ଘରେ ପାଳୁଅ ଦିଆହୁଏ, ସେ ନିଜେ ପାଳୁଅ ଖାଇ ତାହାର ମା ହାତରେ ବଢ଼ିଛି, ଆଉ ବାବୁ ଘରର ପିଲା ଦୁଧ ପିଏ। ସତୁରାର ପିଲାଦିନରୁ ପିଲା କଥା, ତା ଦୋକାନରୁ ସଉଦା ନ କଲେ ସେ ମନ କଷ୍ଟ କରେ, ସଉଦା କିଣିଗଲେ ସେ ବସି ଶୁଣାଏ ତାର ପୁଅ କଥା, ସେ କେମିତି ସଫା ରଙ୍ଗର ହୋଇଛି, ଆଉ କେତେ ଖେଳୁଛି, କେମିତି ହସୁଛି, ଇତ୍ୟାଦି ଇତ୍ୟାଦି। ସେ ଭାବି ଭାବି ଭଲ ନାଁଟିଏ ତାକୁ ଦେଇଛି, କୁସୁନିଆ। ବାବୁଙ୍କର ପୁଅର ନାଁ ମହେନ୍ଦ୍ର କୁମାର ଦେବାରେ ଯାହା ବୁଝାଯାଏ, ସତୁରାର ପୁଅକୁ କୁସୁନିଆ ନାଁ ଦିଆ ହେବାରେ ଠିକ୍ ସେଇଆ ବୋଲି କେହି କେହି କହନ୍ତି। ବୋଧହୁଏ ନୁହେଁ, କଳାଚମ ଆଉ ଧଳାଚମ ଯେମିତି ମଣିଷକୁ ସୁନ୍ଦର ଅସୁନ୍ଦର ଦୁଇ ଭାଗ କରିଦିଏ, ସେମିତି ଶିକ୍ଷା ସଭ୍ୟତା ଆଉ ସ୍ୱଚ୍ଛଳତା ମଣିଷ ଭିତରେ ସୌନ୍ଦର୍ଯ୍ୟବୋଧ କମ୍ ବେଶୀ କରିଦିଏ। ସତୁରାର ପିଲା ହୋଇଛି, ସୌଦାଗର ହୋଇ ବଣିଜ କରିଛି, ସଂସାରୀ ହୋଇ ବାପା ହୋଇଛି, ସେ ପ୍ରତ୍ୟେକଟିରେ ବାବୁ ସାଙ୍ଗରେ ନିଜକୁ ସମାନ କରି ତୁଳିଛି ହୋଇନାହିଁ। କାଠଯୋଡ଼ି ପଥର ବନ୍ଧର ଗୋଟିଏ ପାଖରେ ପଙ୍କ ପାଣି ମ୍ୟୁନିସିପାଲିଟି ନାଳ ଦେଇ ଗଡ଼ିଯାଏ ଗଡ଼ିଆକୁ, ଆଉ ଆର ପାଖରେ ନଈ ବହିଯାଏ ସମୁଦ୍ରକୁ। ସତୁରା କେବେ ହେଲେ ବାବୁ ହୋଇପାରିବ ନାହିଁ, ବାବୁ ହେବା ପର୍ଯ୍ୟନ୍ତ ସେ ବାବୁ ପରି ସୁନ୍ଦର ଭାବରେ ଭାବିପାରିବ ନାହିଁ, ଦେଖିପାରିବ ନାହିଁ କି ବୁଝିପାରିବ ନାହିଁ। ତାର କୁଶୁନିଆ ଦେହ ଖରାପ ହେଲା, ଭଲ ହେଲା ନାହିଁ। ସେ ପୋକଶୁଙ୍ଘା ରସ, ଡାଳିମ୍ବ ଛେଲି, ଜାମୁ, ଅର୍କ ଆଦି ଯେତେ ଟୁଣୁକା ଟୁଣୁକି ଆଉ ବୈଦର ଦବେଇ ସବୁ ଦେଲା, ତଥାପି ଭଲ ହେଲା ନାହିଁ। କୁଶୁନିଆ ସୁଖୀ ସୁଖୀ କଣ୍ଟା ହେଲା। ସତୁରା ବଡ଼ ଡାକ୍ତରକୁ ଆଣିଲା। ଡାକ୍ତରକୁ 2 ଟଙ୍କା ଲାଞ୍ଚ ଦେଇ ସେ ସିଭିଲ ସର୍ଜନକୁ 10 ଟଙ୍କା ଫିସ୍ରେ ଆଣି ପୁଅକୁ ଦେଖେଇଲା। ସତୁରା ଯେ ଅସହାୟ ଓ ନିସମ୍ବଳ ଏତିକି କଥା ଜଣେଇବ ବୋଲି ଆଉ ଡାକ୍ତରକୁ ବୁଝେଇବ ବୋଲି ସେ ଛୋଟ ଡାକ୍ତରକୁ 2 ଟଙ୍କା ଦେଇଥିଲା। ସତୁରା ବଡ଼ ଡାକ୍ତର ଆଗରେ କନ୍ଦାକଟା କଲା ତାର ପୁଅକୁ ଭଲ କରିଦେବା ପାଇଁ। ତାର ଦୋକାନର ମୂଳଧନକୁ ସେଇଥିପାଇଁ ସେ ଫୋପାଡ଼ି ଦେଇଥିଲା ଆଖି ବୁଝି। କୁଶୁନିଆ ମଲା। ସତୁରା ବହୁତ ଡେରିରେ ସେ କଥା ବୁଝିଲା, କାନ୍ଦିଲା ନାହିଁ। ଏକୁଟିଆ ତାହାକୁ ବହି ନେଇ ମଶାଣିରେ ପୋତି ଦେଇ ଆସିଲା। ତା ସାଙ୍ଗରେ ତାର ଅଳ୍ପ କେତେଜଣ ସାଙ୍ଗ ଯାଇଥିଲେ। ମଶାଣିରେ ତାହାକୁ ଗାତରେ ପୋତି ମାଟି ଢାଙ୍କିଲା ବେଳେ ସେ ଭାରି କାନ୍ଦିଥିଲା। ତାର ସାଙ୍ଗମାନେ ତାକୁ ବୁଝେଇଥିଲେ, କିରେ ସତୁରା ଭାଇ କାନ୍ଦୁଛୁ କାହିଁକି, କେତେ ପିଲା ହବ ଦେଖିବୁ ନାହିଁ, କିଏ ନ ମରିଛି, ଗଞ୍ଜେଇ ମଳା ହେଲା। ସତୁରା ବି ବେଶ ତାଜା ହୋଇ ଫେରିଆସିଲା ନଈରେ ଡୁବ ଦେଇ। ଘର ଅସନା ହୋଇଛି, କୁଶୁନିଆ ବୋଉ ବୋବାଳି ଛାଡ଼ୁଛି, ଆଉ ସତୁରା ବୋଉ ସେତେବେଳକୁ ଘରଦ୍ୱାର ଲିପା ପୋଛାରେ ଲାଗିଗଲାଣି। ସତୁରା ଫେର ଦୋକାନ ଖୋଲିଲା, କେତେ ଗରାଖ ଆସି ଫେରି ଫେରି ଗଲେଣି। ସେ ଗୋଟିଏ କଥା ସବୁ ଗରାଖଙ୍କୁ କୁହେ, ବାବୁ ପୁଅଟି ଚାଲିଗଲା, ଆଉ ତାହାର ଏକୋଇଶିଆ ଭୋଜି, ରଜା ପୁଅ ପରି ଚେହେରା, ସିଭିଲ ସର୍ଜନ ଫିସ୍, ସବୁ କଥା। ତାର କହିବା କଥାରେ କୁଶୁନିଆ ମରଣଠାରୁ ବଳି ବେଶୀ ଥାଏ ତାର ନିଜର ଆଶ୍ଚର୍ଯ୍ୟ। ବଡ଼ ଡାକ୍ତରର ଔଷଧ ଧୋଇଲା ନାହିଁ, ଡାହାଣି ଗ୍ରାସି ଥିଲା। ଆଉ ଆମ ରାଧୁଆ ଭାଇ କଥାରେ ସୁଭଦ୍ରାପୁରରୁ ଭଲ ଗୁଣିଆ ଡକେଇଥିଲେ କେଜାଣି ଅବା ଠାକିଥାନ୍ତା, ଆଉ ତାହାର ଦୋକାନର ମୂଳ ପାଣ୍ଠି ଝାଡ଼ଝୁଡ଼ ହେଲା, ତେବେ ବି ଟୋକାଟା ରହିଲା ନାହିଁ। ସତୁରାର ଆଖି ଓଦା ହୁଏ ନାହିଁ, ଆଉ ସେ ଗପେ ନାହିଁ, ଦିନ କେଇଟା ପରା ସେ ଥିଲା ଗଲାଣି। ତାହାର ବାପା ମନରେ ପୁଅ ପ୍ରତି ସ୍ନେହ ଥିଲା, କିନ୍ତୁ ଏଣିକି ଜଞ୍ଜାଳର କୋଳାହଳରେ ସେସବୁର ମରମର ଶବ୍ଦ ଉଠେ ନାହିଁ। ଧଳା ବାଲି ଉପରେ ଯେମିତି ଘାସ ଉଠେ ନାହିଁ, ସେମିତି ଦୁଃଖୀର ଗରିବ ଜୀବନର ନିରିମାଖିଆ ଭାବନା ଭିତରେ ସୁଖ ଶାନ୍ତି, ଆଶା ଆକାଂକ୍ଷା, ଦୟା କୃପା, ସ୍ନେହର ମଞ୍ଜି ବୁଣି ହୋଇ ରହିଥିଲେ ବି ସେ ଉଠେ ନାହିଁ କି ଉଧାଏ ନାହିଁ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ବାଲି। ରହିଲୁ, ନମସ୍କାର।